ମୁଁ ଜ୍ୟୋତ୍ସ୍ନାରାଣୀ ଦତ୍ତ, ୱାର୍ଡ ନମ୍ବର 46 ସବର ସାହିରୁ କହୁଛି। ଆମ ସାହିରେ ଘର ପାଖରେ ତିନୋଟି ଗଛ ଅଛି, ସେ ତିନୋଟି ଗଛ ମରିଯାଇଛି। ସେ ଆମ ଘର ପାଖରେ ଥିବାରୁ ଆମକୁ ବହୁତ ଅସୁବିଧା ହେଉଛି। ତ ସେ ବି ବର୍ଷା ହେଉଛି, ସେ ଡାଳ ଗୁରା ଶୁଖିଯିବାରୁ ସେ ଗଛର ଡାଳ ଆଜବେଷ୍ଟ ଉପରେ ପଡ଼ିଯାଉଛି। ତ ଆମେ BNC ତାକୁ ଯାଇଥିଲୁ ଦବା ପାଇଁ ଦରଖାସ୍ତ ଦେଲା ପରେ, ସେମାନେ 4-5 ଦିନ ପରେ ଆସିଲେ ଆମ ଘର ପାଖକୁ ଗଛ କାଟିବା ପାଇଁ, ତାଙ୍କର ଗାଡି ଆଉ କିଛି ଲୋକମାନଙ୍କୁ ନେଇକି। ସେ ଗଛକୁ ଦେଖିକି ସେମାନେ, ନାଇଁ ଏଇଟା ଆମେ କାଟି ପାରିବୁନି, ଏଇଟା ତମ ଘର ପାଖରେ ଅଛି, ତ ଏଇଟାକୁ ଯଦି ଆମେ କାଟିବୁ ଆମେ ତମ ଘର ଉପରେ ପଡିଲେ ତମ ଘର ବି ଭାଙ୍ଗିବାର ସମ୍ଭାବନା ଅଛି। ତ ସେଇଆ କହିକି ଆମକୁ କହିଲେ, ତମେ ଯଦି ପାରୁଛ ତାହେଲେ ଯୋଉମାନେ ନଡ଼ିଆ ଗଛ କାଟୁଛନ୍ତି ସେମାନଙ୍କୁ ଟିକେ ଡାକନ୍ତୁ, ସେମାନେ ତାଙ୍କର ଗଛ ଉପରେ ଚଢି ସେମାନେ ତାଙ୍କ ଯେମିତି ନଡ଼ିଆ ଗଛ କାଟିକି ଖଣ୍ଡ ଖଣ୍ଡ କରି ତଳୁ ପକାନ୍ତି, ତ ସେମିତି ପକେଇବେ। ତାର ଆମେ ତ ଜାଣିନୁ କୋଉଠି କଣ କାହାକୁ ଡାକିବୁ କଣ କରିବୁ, ଯଦି ଏଇଟା ଟିକେ ଆପଣ ଆମକୁ ଏତିକି ଆମ ସାହିକୁ ଯଦି ସାହାଯ୍ୟ କରନ୍ତେ ତାହେଲେ ଆମେ ଆପଣଙ୍କ ପାଖରେ ଚିରପୁତ୍ର ହୁଅନ୍ତୁ।